ସହର ତଳ ସାହି ୱାର୍ଡ ନମ୍ବର 43। ଆମର ମୁଁ କହିବାକୁ ଚାହୁଁଛି ଯେ ବର୍ଷା ଦିନ ହେଲେ ଆମେ ବହୁତ ହଇରାଣ ହେଉଛୁ। ଆମର ଏଠି ଡ୍ରେନ୍ ପାଖରେ ଘର, ଆମେ 9 ଜଣ ଅଛୁ। 9 ଜଣ ରହି 9ଟା ଘର ରହିବା ତୁ ଡ୍ରେନ୍ ପାଖାପାଖି। ବର୍ଷା ଦିନ ହେଲେ ଆମେ ବହୁତ ହଇରାଣ ହେଉଛୁ, କାରଣ ପାଣି ପଶିଯାଉଛି ଘରେ। ପାଣି ପଶିଯିବା ହେତୁ ମାନେ ବର୍ଷା ସାରା ମାନେ 4 ମାସ ନା ବର୍ଷା ଦିନ ପାଣି ପଶୁଛି, ସେଥିପାଇଁ ଆମେ ବହୁତ ହଇରାଣ ହେଉଛୁ। ହଇରାଣ ହେବା ହେତୁ ଆମେ ବନ୍ଧ ଦେଉଛୁ, ମାଟି ବନ୍ଧ, ଆଉ ବାଲି ଅଖା ବାଲି ବି ପକାଉଛୁ, ତଥାପି ସେ ପାଣି ରହୁନି, ଘରେ ପଶିଯାଉଛୁ। ଘରେ ପଶିଯିବା ହେତୁ ଆମେ ବାଧ୍ୟ ହୋଇକି ମଟର ଲଗାଉଛୁ, ମଟର ଲଗାଇକି ପାଣି ବାହାରକୁ କରୁଛୁ। ଆଉ ଆମେ ଯେତେବେଳେ BMC ତରଫରୁ ଆମେ ଲାଟ୍ରିନ୍ ଟଏଲେଟ୍ ପାଇଲୁ, ମୋ ଟଏଲେଟ୍ ପାଇଲୁ, ସେତେବେଳେ ଆମେ ଭାବିଲୁ ଯେ ଘରେ ପାଣି ପଶିଯାଉଛି, ଯେହେତୁ ଲାଟ୍ରିନ୍ରେ ବି ପାଣି ପଶିଗଲେ ବର୍ଷା ଦିନ ହଇରାଣ ହେଉଛୁ, ସେଥିପାଇଁ ଆମେ ଭାବିଲୁ ଯେ ଆମେ ଟଏଲେଟ୍ ଟିକେ ଉଞ୍ଚାରେ କରିବୁ। ଉଞ୍ଚାରେ କଲେ ଆମେ ଟିକେ ଚଳବିଚଳ କରିବାକୁ ଆମକୁ ସୁବିଧା ହେବ। ଯେହେତୁ ଆମେ ଉଞ୍ଚାରେ କଲୁ, ଏବେ କ'ଣ କରିଛୁ ନା ଆମେ ମୁକ୍ତା ଯୋଜନାରୁ ରାସ୍ତା ପାଇଛୁ, ରାସ୍ତା ୱାର୍କର ପାଇଛୁ। ଯେହେତୁ ସେଇ ଆମେ ନିଜେ ଭାବିଲୁ ଯେ ଆମେ ରାସ୍ତା ଉଞ୍ଚାରେ କଲେ ଆମ ଘରେ ଆଉ ବି ପାଣି ପଶିପାରିବନି, ଆମେ ଟିକେ ସୁବିଧାରେ ଚଳିବୁ।